ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଶମ୍ପା ରାୟ। ମହିଳାମାନଙ୍କର ଅଧିକାର ସମ୍ମାନ ଲିଙ୍ଗଗତ ଭେଦଭାବକେ ଦୂର କରବାର ସହିତ ସେମାନଙ୍କର ରାଜନୈତିକ ସାମାଜିକ ଆର୍ ଆର୍ଥିକ ଉନ୍ନତି ଲାଗି ଖାସ୍ ଧ୍ୟାନ ଦେବାର ଲକ୍ଷ୍ୟଥି ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫ 1975 ଆଜିର ଦିନକେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ଇ ବଛର ମହିଳା ଦିବସର ବାର୍ତ୍ତା ହେଉଛେ ଦାନ ନୁ ଲାଭ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ନୂଆଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ କେନ୍ଦ୍ର ସରକାରଙ୍କ ତରଫ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମହିଳାମାନଙ୍କର ନେତୃତ୍ୱଥି ବିକାଶକେ ନେଇକରି ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଆଉ ଯୁବ ସେବା ବିଭାଗ ତରଫ ଅନ୍ତର୍ଜାତୀୟ ମହିଳା ଦିବସ ମାରାଥନ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ 6:00 ହୋଇଥିବାର କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମାରାଥନର ଶୁଭାରମ୍ଭ କରିଛନ୍। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ଆଉ ରାଜ୍ୟ ବାହାରେ ଥିବାର ମା ବହେନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଆଜିର ମହିଳା ଖାଲି ପରିବାରର ଶକ୍ତି ନୁହଁ, ସେମାନେ ହେଉଛନ୍ ସମାଜ ଆଉ ରାଷ୍ଟ୍ର ଗଠନର ମୂଳ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସବୁ ମାତୃଶକ୍ତିଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଆଜିର ଓଡ଼ିଶା ସରକାର ମହିଳା କେନ୍ଦ୍ରିକ ଶାସନ ଆଡ଼େ ଦୃଢ଼ ସଂକଳ୍ପର ସହିତ ଆଗ୍କେ ବଢ଼ୁଛେ, ଯେନ୍ଥି ମହିଳାମାନେ ଖାଲି ହିତାଧିକାରୀ ନୁହଁ, ଓଡ଼ିଶାର ବିକାଶ ଯାତ୍ରାଥି ମୁଖିଆ ନେତୃତ୍ୱ ନେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟର 1,02,00,000 ନୁ ଏତକା ସୁଭଦ୍ରା ହିତାଧିକାରୀଙ୍କୁ 4 କିସ୍ତି ସାହାଜ ଟଙ୍କା ବାଣ୍ଟିବେ। ପୁରୀ ତାଲବଣିଆ ପଡ଼ିଆଠାରେ ସୁଭଦ୍ରା ହିତାଧିକାରୀମାନଙ୍କୁ ନେଇକରି ଗୋଟିଏ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ରାଜ୍ୟ ସରକାର ଏହି କିସ୍ତି ବାବଦଥି 5,000 କୋଟି ଟଙ୍କା ଖର୍ଚ୍ଚ କରିବେ। ଇ ବଛର 2,13,000 ନୂଆ ମହିଳା ହିତାଧିକାରୀ ଯୋଜନାଥି ସାମିଲ ହେବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଜିଲ୍ଲାର ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଅନ୍ତର୍ଜାତୀୟ ମହିଳା ଦିବସ ଆଘର ସଂଜେ ଭୁବନେଶ୍ୱରଠାରେ ଭିନ୍ ଭିନ୍ କ୍ଷେତ୍ରଟି ଅବଦାନ ଥିବାର ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି କହିଛନ୍, ରାଇଜେ ମହିଳା ସଶକ୍ତିକରଣର ସୁନାମି ଆସିଛେ ଆଉ ମହିଳାମାନେ ଓଡ଼ିଶାର ବିକାଶରେ ନେତୃତ୍ୱ ନେଉଛନ୍। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଜନପ୍ରଶାସନ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ଆଗନୁ ଗଲାକାଲ କୋଣାର୍କନ ମିଶନ ଶକ୍ତି ବିଭାଗ ତରଫ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି। 6 ତକ ହେବାର୍କେ ଥିବାର ଏହି କାର୍ଯ୍ୟକ୍ରମଟି 30 ଜିଲ୍ଲାର ପାଖାପାଖି 700 ମିଶନ ଶକ୍ତି ବ୍ଲକସ୍ତରୀୟ ସଂଘର ସଭାପତି ସମ୍ପାଦକ ଆଉ ଅଧିକାରୀମାନେ ଭାଗ ନେବେ। ସୁବର୍ଣ୍ଣପୁର ଜିଲ୍ଲାର 3-ଦିନିଆ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ 2 ଦିନେ ଗଲାକାଲ ମହିଳା ଆଉ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ତାଲିମ ଦିଆଯାଇଛି। ସୁବର୍ଣ୍ଣପୁର ନୂଆ ଟାଉନ୍ ହଲ୍ର ହୋଇଥିବାର କାର୍ଯ୍ୟକ୍ରମଟି ଜୁଡ଼ୋ କରାଟେ ବାଗିର ଆତ୍ମସୁରକ୍ଷା କୌଶଳର ପ୍ରଦର୍ଶନ ସହିତ ତାଲିମ ଦିଆଯାଇଛି। ଆଜି ସଚେତନତା ପଦଯାତ୍ରା ସହିତ ଜିଲ୍ଲାସ୍ତରୀୟ ମହିଳା ଦିବସ ପାଳନ କରାଯିବା। ରାଇଜେ ଅନୁସୂଚିତ ଜନଜାତି ଆଉ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଜମି ଅଧିକାର ସୁରକ୍ଷା ଲାଗି ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ଆଉ ପଟ୍ଟା ନକ୍ସା ସଂଶୋଧନ କାମ କରାଯିବା। ଇତାକେ ଜଲ୍ଦି ସାରବାର୍କେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୂଲେଖ ଡାଟାବେସ୍ଟି ବାକି ଥିବାର ପଟ୍ଟା ଆଉ ନକ୍ସା ସଂଶୋଧନ ସହିତ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କାମ ଆଇବା 30 ତକ ଶେଷ କରିବାକେ କୁହାଯାଇଛି। ପୁରୀ ରେଲ ଷ୍ଟେସନର ଭିତ୍ତିଭୂମିର ଉନ୍ନତି ଲାଗି ଆଇବା 11 ନୁ ମେ ମାସର 16 ତକ ଟ୍ରେନ୍ ଚଳାଚଳଠି ଅସ୍ଥାୟୀ ପରିବର୍ତ୍ତନ କରାଯିବା ବୋଲି ପୂର୍ବତଟ ରେଲପଥ ତରଫ ସୂଚନା ଦିଆଯାଇଛି। ଇ ସମୟ ଭିତରେ କେତେଟା ଟ୍ରେନ୍ ସାକ୍ଷୀ ଗୋପାଳ ମାଲତିପାଟପୁର ବୀର ପୁରୁଷୋତ୍ତମପୁର ଆଉ ଖୋର୍ଦ୍ଧା ରେଲ ଷ୍ଟେସନର ଅସ୍ଥାୟୀ ଭାବେ କମ୍ ସମୟ ଲାଗି ରହିବା ଛାଡ଼ବା। ପୁରୀ ଆଉ ଏହି ଷ୍ଟେସନମାନଙ୍କର ଭିତରେ ଯାତ୍ରୀ ସୁବିଧା ଲାଗି ବସ୍ ସେବାର ଭିଲ୍ ବ୍ୟବସ୍ଥା କରାଯିବା। ଯାତ୍ରୀମାନଙ୍କୁ ଯାତ୍ରା ଆଗନୁ NTES ନାହେତ ରେଳବାଇ ଅନୁସନ୍ଧାନ ପ୍ରଣାଳୀ ସହିତ ଟ୍ରେନ୍ମାନଙ୍କର ସ୍ଥିତି ଯାଞ୍ଚ କରିବାରକେ ବିଭାଗ ତରଫ ପରାମର୍ଶ ଦିଆଯାଇଛି। ICC T20 ବିଶ୍ୱକପ୍ ପୁରୁଷ କ୍ରିକେଟଟି ଆଜି ଭାରତ ନ୍ୟୁଜିଲାଣ୍ଡ ଭିତରେ ଫାଇନାଲ ମ୍ୟାଚ୍ ଖେଳାଯିବା। ଅହମ୍ମଦାବାଦ ନ ଥିବାର ପୃଥିର ସବୁନୁ ବଡ଼ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ନ ବେଲବୁଡ଼ର 7 ଖେଲ୍ ମୂଲ ହେବା। ପଶ୍ଚିମା ଘୂର୍ଣ୍ଣିବଳୟର ପ୍ରଭାବଟି ବଙ୍ଗୋପସାଗର ଆଡ଼ୁ ଆସୁଥିବା ଜଳୀୟ ବାଷ୍ପ ଥିବାର ପବନ ଲାଗି ରାଜ୍ୟ ବର୍ଷା ଲାଗି ପାଗ ଅନୁକୂଳ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜିଠାନୁ ଆଇବା 3 ତକ ବିଜୁଳି ମାରବାର ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆଇବା 24 ଲାଗି 23 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। এসিনের আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে 7:02 থি জুহার।